ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସକାଳେ ମରି ସବୁବେଳେ ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। କୋଣେ ଅନୁକୋଣେ ଗ୍ରାମରେ ନଗରେ ପ୍ରଭୁ ଯୀଶୁଙ୍କର ଶୁଭ ସମାଚାର ଶୁଣାଇବା। ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। ସୃଷ୍ଟିର ରଚନାକାରୀ ସାଗର ବିଭକ୍ତକାରୀ ପାପରୁ ଉଦ୍ଧାର କରି ନେବେ ସ୍ୱର୍ଗେ ହସ୍ତ ଧରି। ସୃଷ୍ଟିର ରଚନାକାରୀ ସାଗର ବିଭକ୍ତକାରୀ ପାପରୁ ଉଦ୍ଧାର କରି ନେବେ ସ୍ୱର୍ଗେ ହସ୍ତ ଧରି। ସେ ଆମ ଚାଳକ ପଥ ପ୍ରଦର୍ଶକ, ସେ ଆମ ଚାଳକ ପଥ ପ୍ରଦର୍ଶକ, ତାଙ୍କରି ସେ ପଥେ ଆସ ଆଗେଇବା। ଏଇ ସେ ସକାଳେ ମରି ସବୁବେଳେ, ଏଇ ସେ ସକାଳେ ମରି ସବୁବେଳେ ସଦା ପ୍ରଭୁଙ୍କର ପ୍ରଶଂସା କରିବା, ସଦା ପ୍ରଭୁଙ୍କର ପ୍ରଶଂସା କରିବା। ধরি মুকতি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো ধরি মুকতি মশাল সরবে আগে চাল যিশু হি মুক্তির পথ বলো যিশু সত্য বলো সে কাই স্বর সারা পৃথিবীর সে কাই স্বর সারা পৃথিবীর তাঙ্ক শ্রী চরণে আস প্রণবিবা এই শেষ কালে মরি সবুবেলে এই শেষ কালে মরি সবুবেলে সদা প্রভুকর প্রশংসা করিবা সদা প্রভুকর প্রশংসা করিবা কোণে অনুকোণে গ্রামরে নগরে শুকর শুভ সমাচার শুণাইবা এই শেষ কালে মরি সবুবেলে এই শেষ কালে মরি সবুবেলে সদা প্রভুকর প্রশংসা করিবা সদা প্রভুকর প্রশংসা করিবা সদা প্রভুকর প্রশংসা করিবা।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037 মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাষ্ট পূর্ণচন্দ্র আউথরে আপন মানঙ্কু এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর পিতা আপনঙ্কু আশীর্বাদ করন্তু। আপনঙ্কু সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। শত্রু শয়তান হস্তরু সে সুরক্ষারে রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা আউ তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তী রহো। প্রিয় শ্রোতা, চলন্তু আজি আম্ভেমানে কিছু সময় পবিত্র শাস্ত্র বাইবল ঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ঈশ্বরঙ্ক বাক্য র জীব বুণিবা। প্রিয় শ্রোতা, গালিলি সমুদ্র কূলরে এক কম্পানি যীশুকু দেখিবা ও শুনিবা পাই একত্রিত হয়েছিলে এক উৎসাহী আশাবাদী জনতা। রোমি মানে সেমানঙ্ক কঠ উপরে শুয়েছিলে, সেমানঙ্কর উপস্থাপনা করিবাকু অপেক্ষা করিথিলে। তাঙ্ক সম্মুখে মামলা পাপপূর্ণ জাতির দুঃখকু সুস্থ করিবা পাই এহা কৃষ্ণঙ্ক ঈশ্বরঙ্ক দ্বারা দিয়া যাইথিবা অধিকার থিলা। এবং সে বর্তমান রোগকু ভর্ৎসনা করিথিলে এবং তাঙ্ক জীবন স্বস্থ এবং শান্তিরে বিস্তার করিথিলা। ভিড় বুঝিবালে লাগিলা, লোকমানে কৃষ্ণঙ্ক বিষয়ে চাপ পকাইলে, ଯେପର୍ଯ୍ୟନ୍ତ ସେମାନଙ୍କୁ ଗ୍ରହଣ କରିବାକୁ ସ୍ଥାନ ନଥିଲା ତାପରେ ସେମାନଙ୍କର ମତ୍ସ୍ୟଜୀବ ଡଙ୍ଗାରେ ଥିବା ଲୋକମାନଙ୍କୁ ଏକ ବାକ୍ୟ କହି ହ୍ରଦ ପାର ହେବା ପାଇଁ ଅପେକ୍ଷା କରିଥିବା ଡଙ୍ଗାରେ ପ୍ରବେଶ କଲେ ଏବଂ ନିଜ ଶିଷ୍ୟମାନଙ୍କୁ ଦେଶରୁ ଟିକିଏ ଦୂରକୁ ଠେଲି ଦେବାକୁ ଆଦେଶ ଦେଲେ। ସେ କୂଳରେ ଥିବା ଜନତା ସହ କଥା ହେଲେ। ସମୁଦ୍ର କୂଳରେ ଜେନେସ ସରସ ସୁନ୍ଦର ସମତଳ ଭୂମି ଥିଲା। ପାହାଡ଼ ଉପରକୁ ଉଠି ପାହାଡ଼ ଉପରେ ଏବଂ ସମତଳ ଭୂମିରେ ଉଭୟ ବୁଣାକାର ଏବଂ ଅମକାରୀ ବ୍ୟସ୍ତ ଥିଲେ। ଗୋଟିଏ ବିହନ ନିକ୍ଷିପ୍ତ କରୁଥିଲା ଏବଂ ଅନ୍ୟଟି ପ୍ରାରମ୍ଭିକ ଶସ୍ୟ ଅମଳ କରୁଥିଲା। ଘଟଣାକୁ ଦେଖି ଖ୍ରୀଷ୍ଟ କହିଥିଲେ, ଦେଖ ବିହନ ବୁଣିବାକୁ ବାହାରିଲା। ସେ ବୁଣିବା ବେଳେ କିଛି ମଞ୍ଜି ରାସ୍ତା କଡ଼ରେ ପଡ଼ିଗଲା। ପକ୍ଷୀମାନେ ଆସି ସେମାନଙ୍କୁ ଘ୍ରାସ କଲେ। କେତେକ ପଥର ସ୍ଥାନ ଉପରେ ପଡ଼ିଗଲେ ଯେଉଁଠାରେ ସେମାନଙ୍କର ଅଧିକ ପୃଥିବୀ ନଥିଲା ଏବଂ ସଙ୍ଗେ ସଙ୍ଗେ ସେମାନେ ଉତ୍ପନ୍ନ ହେଲେ। କାରଣ ସେମାନଙ୍କର ପୃଥିବୀର ଗଭୀରତା ନଥିଲା। ସୂର୍ଯ୍ୟ ଉଦୟ ହେବା ପରେ ସେମାନେ ଜଳି ଯାଇଥିଲେ ଏବଂ ସେମାନଙ୍କର ମୂଳ ନଥିବାରୁ ସେମାନେ ଶୁଖି ଯାଇଥିଲେ। ଆଉ କେତେକ କଣ୍ଟା ମଧ୍ୟରେ ପଡ଼ିଗଲେ ଏବଂ କଣ୍ଟା ଉତ୍ପନ୍ନ ହୋଇ ସେମାନଙ୍କୁ ଚାପି ଦେଲା। କିନ୍ତୁ ଅନ୍ୟମାନେ ଭଲ ଭୂମିରେ ପଡ଼ି ଫଳ ଦେଲେ 100 ଗୁଣ 60 ଗୁଣ 30 ଗୁଣ। ପ୍ରିୟ ଶ୍ରୋତା, କ୍ରିଷ୍ଣଙ୍କ ମିଶନକୁ ତାଙ୍କ ସମୁଦାୟର ଲୋକମାନେ ବୁଝିପାରିନଥିଲେ। ତାଙ୍କର ଆସିବାର ପଦ୍ଧତି ସେମାନଙ୍କ ଆଶା ଅନୁଯାୟୀ ନଥିଲା। ପ୍ରଭୁ ଯୀଶୁ ସମଗ୍ର ଜୁହୁଦୀ ଅର୍ଥନୀତିର ମୂଳଦୁଆ ଥିଲେ। ଏହାର ମହତ୍ତ୍ୱପୂର୍ଣ୍ଣ ସେବାଗୁଡ଼ିକ ଈଶ୍ୱରୀୟ ନିଯୁକ୍ତ ଥିଲା। ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ସେମାନେ ପରିକଳ୍ପନା କରିଥିଲେ ଯେ ନିଯୁକ୍ତ ସମୟରେ ଜଣେ ଆସିବେ ଯାହାକୁ ସେହି ସମାରୋହ ଗୁଡ଼ିକ ସୂଚିତ କରିଥିଲେ। କିନ୍ତୁ ଯେହୁଦୀମାନେ ଧର୍ମ ଓ ସମାରୋହର ଉଚ୍ଚରଣ କରିଥିଲେ ଏବଂ ସେମାନଙ୍କ ବସ୍ତୁ ପ୍ରତି ଦୃଷ୍ଟି ହରାଇଥିଲେ। ପୁରୁଷମାନଙ୍କ ପରମ୍ପରା ସର୍ବାଧିକ ଏବଂ ନିୟମ ସେମାନଙ୍କ ଠାରୁ ଲୁଚାଇ ରଖିଥିଲା, ଯାହା ଈଶ୍ୱର ଇଚ୍ଛା କରିଥିଲେ ପହଞ୍ଚାଇବା ପାଇଁ। ଏହି ସର୍ବାଧିକ ଏବଂ ପରମ୍ପରା ଗୁଡ଼ିକ ସେମାନଙ୍କ ପ୍ରକୃତ ଧର୍ମର ବୁଝାମଣା ଏବଂ ଅଭ୍ୟାସ ପାଇଁ ଏକ ପ୍ରତିବନ୍ଧକ ହୋଇଗଲା। ପ୍ରିୟସତା, ଯେତେବେଳେ ବାସ୍ତବତା ଆସିଲା କ୍ରିଷ୍ଣଙ୍କ ବ୍ୟକ୍ତିତ୍ୱରେ, ସେମାନେ ତାଙ୍କଠାରେ ସେମାନଙ୍କର ସମସ୍ତ ପ୍ରକାର ସମ୍ପୂର୍ଣ୍ଣତା, ସେମାନଙ୍କ ସମସ୍ତ ଛାୟାର ପଦାର୍ଥକୁ ଚିହ୍ନି ପାରିଲେ ନାହିଁ। ସେମାନେ ଆଣ୍ଟିଲାଇଟ୍ ପ୍ରତ୍ୟାଖ୍ୟାନ କଲେ ଏବଂ ସେମାନଙ୍କର ପ୍ରକାର ଏବଂ ଅଦରକାରୀ ସମାରୋହରେ ଜଡ଼ିତ ଈଶ୍ୱରଙ୍କ ପୁତ୍ର ଆସିଥିଲେ। କିନ୍ତୁ ସେମାନେ ଏକ ଚିହ୍ନ ମାଗିବାକୁ ଲାଗିଲେ, ଏକ ବାର୍ତ୍ତା ମାଗି ସେମାନେ ଉତ୍ତର ଦେଲେ, ହୃଦୟ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ପାଖରେ ଆସିଅଛି। କ୍ରିଷ୍ଣଙ୍କ ସୁସମାଚାର ସେମାନଙ୍କ ପାଇଁ ଏକ ମେଣ୍ଢା ଥିଲା, କାରଣ ସେମାନେ ତ୍ରାଣକର୍ତ୍ତା ପରିବର୍ତ୍ତେ ଚିହ୍ନ ମାଗିଥିଲେ। ସେମାନେ ଆଶା କରିଥିଲେ ଯେ ଖ୍ରୀଷ୍ଟ ପରାଜୟର ଶକ୍ତିଶାଳୀ କାର୍ଯ୍ୟ ଦ୍ୱାରା ତାଙ୍କର ଦାବି ପ୍ରମାଣ କରିବେ। ପାର୍ଥିବ ରାଜ୍ୟଗୁଡ଼ିକର ଧ୍ୱଂସ ବେଶରେ ତାଙ୍କ ସାମ୍ରାଜ୍ୟ ପ୍ରତିଷ୍ଠା କରିବେ। ଏହି ଆଶା ଖ୍ରୀଷ୍ଟ ବୁଣଙ୍କକୁ ଦୃଷ୍ଟାନ୍ତରେ ଉତ୍ତର ଦେଲେ। ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ହିଂସାତ୍ମକ ଆନ୍ତରିକତା ଦ୍ୱାରା ନୁହେଁ, ଈଶ୍ୱରଙ୍କ ରାଜ୍ୟ ଥିଲା। କିନ୍ତୁ ମଣିଷମାନଙ୍କ ହୃଦୟରେ ଏକ ନୂତନ ସିଦ୍ଧାନ୍ତ ଲଗାଇବା ଦ୍ୱାରା ସେମାନେ ଚମତ୍କାର ପାଇଁ ଦାବି କରି ଉତ୍ତର ଦେଲେ। ପଢ଼ନ୍ତୁ ମାଥିଓ 3:2। କ୍ରିଷ୍ଣଙ୍କ ସୁସମାଚାର ସେମାନଙ୍କ ପାଇଁ ଏକ ମେଣ୍ଢା ଥିଲା, କାରଣ ସେମାନେ ତ୍ରାଣକର୍ତ୍ତା ପରିବର୍ତ୍ତେ ଚିହ୍ନ ମାଗିଥିଲେ। ପ୍ରିୟସତା, ସେମାନେ ଆଶା କରୁଥିଲେ କି ଏକ ରାଜା ଯିଏକି ରାଜ୍ୟ ସ୍ଥାପନ କରିବେ ଆଉ ଆପଣା ସାମ୍ରାଜ୍ୟରେ ଆପଣା ଶାସନ ଚଳାଇବେ। ଏହିପରି ଆଶାରେ ସେମାନେ ଥିଲେ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କ ସୁସମାଚାର ସେମାନଙ୍କ ପାଇଁ ଏକ ଝୁଣ୍ଟା ଥିଲା, କାରଣ ସେମାନେ ତ୍ରାଣକର୍ତ୍ତା ପରିବର୍ତ୍ତେ ସେମାନେ ଚିହ୍ନ ମାଗୁଥିଲେ। ସେମାନେ ଆଶା କରିଥିଲେ ଯେ ଖ୍ରୀଷ୍ଟ ପରାଜୟର ଶକ୍ତିଶାଳୀ କାର୍ଯ୍ୟ ଦ୍ୱାରା ତାଙ୍କୁ ସେମାନଙ୍କୁ ପ୍ରମାଣ ଦେବେ। ପ୍ରିୟ ଶ୍ରୋତା, ଉତ୍ତମ ଜୀବନ ବୁଣୁଥିବା ଲୋକ ହେଉଛି ମନୁଷ୍ୟପୁତ୍ର, ଯାହା ମାଥିଉ 13:37 ଆମେ ପାଉ। ଖ୍ରୀଷ୍ଟ ଜଣେ ରାଜା ଭାବରେ ନୁହେଁ, ବରଂ ବୁଣାକାର ଭାବରେ ଆସିଥିଲେ। ରାଜ୍ୟଗୁଡ଼ିକୁ ଧ୍ୱଂସ କରିବା ପାଇଁ ନୁହେଁ, ବରଂ ବିହନ ବିଛାଇବା ପାଇଁ ଆସିଥିଲେ। ତାଙ୍କ ଅନୁଗାମୀମାନଙ୍କୁ ପାର୍ଥିବ ବିଜୟ ଏବଂ ଜାତୀୟ ମହାନତାକୁ ସୂଚାଇବା ପାଇଁ ନୁହେଁ, ବରଂ ଧୈର୍ଯ୍ୟର ପରିଶ୍ରମ ପରେ ଏବଂ କ୍ଷତି ଏବଂ ନିରାଶ ଦ୍ୱାରା ସଂଗୃହୀତ ଅମଳ ପାଇଁ। ପ୍ରିୟ ଶ୍ରୋତା, ପାରୁସୀମାନେ ଖ୍ରୀଷ୍ଟଙ୍କ ଦୃଷ୍ଟାନ୍ତର ଅର୍ଥ ଅନୁଭବ କଲେ, କିନ୍ତୁ ସେମାନଙ୍କ ପାଇଁ ଏହାର ଶିକ୍ଷା ସ୍ୱାଗତଯୋଗ୍ୟ ନୁହେଁ। ସେମାନେ ଏହାକୁ ବୁଝିବା ପାଇଁ ପ୍ରଭାବିତ କଲେ। ବହୁ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହା ଅଧିକ ରହସ୍ୟରେ ଜଡ଼ିତ ଥିଲା, ଯାହାର ବାକ୍ୟ ସେମାନଙ୍କ ହୃଦୟକୁ ଏତେ ଅଭୂତ କରୁଥିଲା ଏବଂ ସେମାନଙ୍କର ଅଭିଳାଷକୁ ଅତ୍ୟନ୍ତ ନିରାଶ କରୁଥିଲା। ଶିଷ୍ୟମାନେ ନିଜେ ଏହି ଦୃଷ୍ଟାନ୍ତ ବୁଝିପାରିଲେ ନାହିଁ, କିନ୍ତୁ ସେମାନଙ୍କର ଆଗ୍ରହ ଜାଗ୍ରତ ହେଲା। ସେମାନେ ବ୍ୟକ୍ତିଗତ ଭାବରେ ଯୀଶୁଙ୍କ ନିକଟକୁ ଆସି ବ୍ୟାଖ୍ୟା ମାଗିଲେ। ଏହା ହେଉଛି ଇଚ୍ଛା ଯାହା ଖ୍ରୀଷ୍ଟ ଜାଗ୍ରତ କରିବାକୁ ଚାହୁଁଥିଲେ, ଯେପରି ସେମାନଙ୍କୁ ଅଧିକ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶ ଦେବେ। ସେମାନଙ୍କୁ ଏହି ଦୃଷ୍ଟାନ୍ତ ବୁଝାଇଲେ, ଯେହେତୁ ସେ ହୃଦୟରୁ ତାଙ୍କୁ ଖୋଜୁଥିବା ସମସ୍ତଙ୍କୁ ତାଙ୍କ ବାକ୍ୟ ସ୍ପଷ୍ଟ କରିବେ। ଯେଉଁମାନେ ପବିତ୍ର ଆତ୍ମାଙ୍କ ଜ୍ଞାନ ପାଇଁ ହୃଦୟ ସହିତ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରନ୍ତି, ସେମାନେ ବାକ୍ୟର ଅର୍ଥ ବିଷୟରେ ଅନ୍ଧକାରରେ ରହିବେ ନାହିଁ। ଖ୍ରୀଷ୍ଟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ତାଙ୍କ ଇଚ୍ଛା ପାଳନ କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶିକ୍ଷା ବିଷୟରେ ଜାଣିବେ ଯେ ଏହା ଈଶ୍ୱରଙ୍କ ଅଟେ, କିମ୍ବା ମୁଁ ନିଜେ କହୁଛି। ପ୍ରିୟସତା, ଯଦି ଆପଣମାନେ ଯହନ 7:16-17 ପଢ଼ିବେ, ସ୍ପଷ୍ଟ ରୂପରେ ଆମେ ବୁଝିପାରିବା। ଯେଉଁମାନେ ସତ୍ୟ ବିଷୟରେ ଅଧିକ ସ୍ପଷ୍ଟ ଜ୍ଞାନ ପାଇଁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତି, ସେମାନେ ତାଙ୍କ ଗ୍ରହଣ କରିବେ, ବା ସେମାନେ ଈଶ୍ୱରଙ୍କୁ ଗ୍ରହଣ କରିବେ, ବା ଈଶ୍ୱର ସେମାନଙ୍କୁ ଗ୍ରହଣ କରିବେ। ସେମାନଙ୍କୁ ସ୍ୱର୍ଗରାଜ୍ୟର ରହସ୍ୟ ଉନ୍ମୋଚନ କରିବେ ଏବଂ ଏହି ରହସ୍ୟଗୁଡ଼ିକ ହୃଦୟ ଦ୍ୱାରା ବୁଝିବ ଯାହା ସତ୍ୟ ଜାଣିବାକୁ ଇଚ୍ଛା କରେ। ଆତ୍ମା ମନ୍ଦିରରେ ଏକ ସ୍ୱର୍ଗୀୟ ଆଲୋକ ଉଜ୍ଜ୍ୱଳ ହେବ। ପ୍ରିୟ ଶ୍ରୋତା, ବିହନ ବୁଣିବାକୁ ବାହାରିଗଲା, ଏହିପରି ଲେଖାଯାଇଅଛି। ପୂର୍ବାଞ୍ଚଳର ଅବସ୍ଥା ଏତେ ଅଶାନ୍ତ ଥିଲା ଏବଂ ହିଂସା ହେତୁ ଏତେ ବଡ଼ ବିପଦ ଥିଲା ଯେ ଲୋକମାନେ ମୁଖ୍ୟତଃ ପାଚେରୀ ସହରରେ ରହୁଥିଲେ ଏବଂ ସ୍ୱାମୀମାନେ ପ୍ରତିଦିନ କାନ୍ଥ ବାହାରେ ନିଜ ପରିଶ୍ରମକୁ ଯାଉଥିଲେ। ତେଣୁ ଖ୍ରୀଷ୍ଟ ସ୍ୱର୍ଗୀୟ ବୀଜ ବୁଣିବାକୁ ବାହାରିଲେ। ସେ ନିରାପତ୍ତା ଏବଂ ଶାନ୍ତିର ଘର ଛାଡ଼ି, ଜଗତ ହେବା ପୂର୍ବରୁ ପିତାଙ୍କ ସହିତ ଥିବା ଗୌରବକୁ ଛାଡ଼ି, ବ୍ରହ୍ମାଣ୍ଡର ସିଂହାସନ ଉପରେ ନିଜର ସ୍ଥାନ ଛାଡ଼ିଦେଲେ। ସେ ଦୁଃଖୀ ପ୍ରଲୋଭିତ ଲୋକ ବାହାରକୁ ଗଲେ, ଏକାକୀ ବାହାରକୁ ଗଲା, ଲହରେ ବଣିବାକୁ, ତାଙ୍କ ରକ୍ତରେ ଜଳ, ବା ଲୁହରେ ବୁଣିବାକୁ ତାଙ୍କର ରକ୍ତରେ ଜଳ, ହଜିଯାଇଥିବା ଜଗତ ପାଇଁ ଜୀବନର ବୀଜ ବୁଣିବାକୁ। ତାଙ୍କର ସେବକମାନେ ମଧ୍ୟ ସେହିପରି ବୁଣିବାକୁ ବାହାରକୁ ଯିବେ। ଯେତେବେଳେ ସତ୍ୟର ଜୀବ ବୁଣିବା ପାଇଁ ଡାକିଲେ। ଅବ୍ରାହମଙ୍କୁ ଆଦେଶ ଦିଆଗଲା, ତୁମ ଦେଶରୁ ନିଜ ସମ୍ପର୍କୀୟମାନଙ୍କଠାରୁ ଏବଂ ପିତାଙ୍କ ଘରୁ ମୁଁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ବାହାର ହୁଅ। ଏହିପରି ଆଦି ବାର ଏକରେ ଆମେ ପାଉଛୁ, ପ୍ରିୟ ସତା କେଉଁଆଡ଼େ ଗଲେ ଜାଣିନପାରି ସେ ବାହାରକୁ ଗଲେ। ହେବ୍ରୁ 11:8 ଏହିପରି ଲେଖାଯାଇଅଛି, ତେଣୁ ପ୍ରେରିତ ପାଉଲ ଜେରୁସାଲେମର ମନ୍ଦିରରେ ପ୍ରାର୍ଥନା କରି ଈଶ୍ୱରଙ୍କଠାରୁ ବାର୍ତ୍ତା ଆସିଲେ, ଚାଲିଯାଅ କାରଣ ମୁଁ ତୁମମାନଙ୍କୁ ଏଠାକୁ ଅନଯୋଦୀମାନଙ୍କ ନିକଟକୁ ପଠାଇଅଛି। ତେଣୁ ଯେଉଁମାନେ ଡାକନ୍ତି ଖ୍ରୀଷ୍ଟଙ୍କ ସହିତ ଏକ ହେବା ପାଇଁ ତାଙ୍କ ଅନୁସରଣ କରିବା ପାଇଁ ସମସ୍ତଙ୍କୁ ଛାଡ଼ିବାକୁ ପଡ଼ିବ। ପୁରାତନ ସଂଗଠନ ଗୁଡ଼ିକ ଭାଙ୍ଗିବା, ଅବଶ୍ୟ ଜୀବନ ଯୋଜନା ତ୍ୟାଗ, ପାର୍ଥିବ ଆଶା, ଆତ୍ମସମର୍ପଣ, ପରିଶ୍ରମ ଏବଂ ଲୋହରେ ଏକୁଟିଆରେ ଏବଂ ବଳିଦାନ ଦ୍ୱାରା ବିହନ ବୁଣିବାକୁ ହେବ। ବିହନ ବାକ୍ୟ ବୁଣେ, ପୃଷ୍ଠ ଜଗତକୁ ସତ୍ୟ ସହିତ ବୁଣିବା ପାଇଁ ଆସିଥିଲେ। ମନୁଷ୍ୟର ପତନ ପରଠାରୁ ସୟତାନ ତ୍ରୁଟିର ମଞ୍ଜି ବୁଣିଛି। ଏକ ମିଥ୍ୟା ଦ୍ୱାରା ସେ ପ୍ରଥମେ ମନୁଷ୍ୟର ଉପରେ ନିୟନ୍ତ୍ରଣ ଲାଭ କଲେ ଏବଂ ଏହିପରି ସେ ପୃଥିବୀରେ ଈଶ୍ୱରଙ୍କ ରାଜ୍ୟକୁ ଧ୍ୱଂସ କରିବା ଏବଂ ମନୁଷ୍ୟ ଆଣିବା ପାଇଁ କାର୍ଯ୍ୟ କରନ୍ତି। ତାଙ୍କ ଅଧୀନରେ ଆଣିବା ପାଇଁ ଏହା ସେ ଚେଷ୍ଟା କରନ୍ତି। ଏକ ଉଚ୍ଚ ଜଗତରୁ ଜଣେ ବୁଣାର ଖ୍ରୀଷ୍ଟ ସତ୍ୟର ମଞ୍ଜି ବୁଣିବାକୁ ଆସିଥିଲେ, ଯିଏ ଈଶ୍ୱରଙ୍କ ପରିଷଦରେ ଠିଆ ହୋଇଥିଲେ, ଯିଏ ଅନନ୍ତର ଅନ୍ତର୍ନିହିତ ଅଭୟନା ମନ୍ଦିରରୁ ବାସ କରୁଥିଲେ। ସେ ଲୋକମାନଙ୍କୁ ସତ୍ୟର ଶୁଦ୍ଧ ନୀତି ଆଣିପାରିବେ। ମନୁଷ୍ୟର ପତନ ପରଠାରୁ ଖ୍ରୀଷ୍ଟ ଜଗତକୁ ସତ୍ୟ ପ୍ରକାଶିତ ଥିଲେ। ତାହାଙ୍କ ଦ୍ୱାରା ଅକ୍ଷୟ ଜୀବନ, ଈଶ୍ୱରଙ୍କ ବାକ୍ୟ ଯାହା ଚିରକାଳ ଜୀବିତ ଓ ଚିରକାଳ ରହେ, ମନୁଷ୍ୟମାନଙ୍କୁ ଜଣାଏ, ଯେପରି 1 ପିତର 1:23 କହେ ଏହିପରି। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ବାକ୍ୟ ହେଉଛି ଜୀବ। ପ୍ରତ୍ୟେକ ମଞ୍ଜି ନିଜେ ଏକ ଅଙ୍କୁରିତ ନୀତି ଥାଏ, ଏଥିରେ ଉଭିଦର ଜୀବନ ବଢ଼ିଯାଏ। ତେଣୁ ଈଶ୍ୱରଙ୍କ ବାକ୍ୟରେ ଜୀବନ ଅଛି। ଖ୍ରୀଷ୍ଟ କୁହନ୍ତି, ମୁଁ ତୁମମାନଙ୍କୁ ଯେଉଁ ବାକ୍ୟ କହୁଛି ସେଗୁଡ଼ିକ ଆତ୍ମା ଏବଂ ସେମାନେ ଜୀବନ। ଏହିପରି ଯହନ 6:23 ଆମେ ପାଉ, ଯିଏ ମୋର ବାକ୍ୟ ଶୁଣେ ଏବଂ ମୋତେ ପଠାଇଥିବା ଲୋକ ଉପରେ ବା ଈଶ୍ୱରଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ପାଇବ। ଏହିପରି ଯହନ 5:24 କହୁଅଛି। ପ୍ରିୟସତା, ପ୍ରତ୍ୟେକ ଆଦର୍ଶରେ ଏବଂ ଈଶ୍ୱରଙ୍କ ବାକ୍ୟର ପ୍ରତ୍ୟେକ ପ୍ରତିଜ୍ଞା ହେଉଛି ଶକ୍ତି, ଈଶ୍ୱରଙ୍କ ଜୀବନ, ଯାହାଦ୍ୱାରା ଏହି ଆଦେଶ ପୂରଣ ହୋଇପାରିବ ଏବଂ ପ୍ରତିଜ୍ଞା ପୂରଣ ହେବ। ଯିଏ ବିଶ୍ୱାସ ଦ୍ୱାରା ବାକ୍ୟ ଗ୍ରହଣ କରେ ସେ ଈଶ୍ୱରଙ୍କ ଜୀବନ ଏବଂ ଚରିତ୍ର ଗ୍ରହଣ କରନ୍ତି ବା କରିସାରିଛି। ପ୍ରତ୍ୟେକ ମଞ୍ଜି ଏହାର ପ୍ରକାର ପରେ ଫଳ ଉତ୍ପନ୍ନ କରେ। ସଠିକ ଅବସ୍ଥାରେ ବିହନ ବୁଣନ୍ତୁ ଏବଂ ଏହା ଉତ୍ତିଦରେ ନିଜର ଜୀବନ ବିକାଶ କରିବ। ବିଶ୍ୱାସ ଦ୍ୱାରା ଆତ୍ମାକୁ ବାକ୍ୟର ଅକ୍ଷୟ ମଞ୍ଜି ଗ୍ରହଣ କର ଏବଂ ଏହା ଚରିତ୍ର ଏବଂ ଈଶ୍ୱରଙ୍କ ଜୀବନର ସମଳତା ପରେ ଏକ ଚରିତ୍ର ଏବଂ ଜୀବନ ଆଣିବ। ପ୍ରିୟସତା, ଇସ୍ରାଏଲ ଶିକ୍ଷକମାନେ ଈଶ୍ୱରଙ୍କ ବାକ୍ୟର ଜୀବ ବୁଣୁ ନଥିଲେ। ସତ୍ୟର ଗୁରୁ ଭାବରେ ଖ୍ରୀଷ୍ଟଙ୍କ କାର୍ଯ୍ୟ ତାଙ୍କ ସମୟରେ ରାବଣାମାନଙ୍କ ତୁଳନାରେ ଭିନ୍ନ ଥିଲା। ସେମାନେ ପରମ୍ପରା ଉପରେ, ମାନବ ତତ୍ତ୍ୱ ଏବଂ କଳ୍ପନା ଉପରେ ଧ୍ୟାନ ଦେଇଥିଲେ। ପ୍ରାୟତଃ ଯାହା ମଣିଷ ଶିକ୍ଷା ଦେଇଥିଲା ଏବଂ ଲେଖିଥିଲା ବାକ୍ୟ ସେମାନେ ନିଜେ ବାକ୍ୟର ସ୍ଥାନରେ ରଖିଲେ। ସେମାନଙ୍କର ଶିକ୍ଷା ପ୍ରଣାଳୀ ତ୍ୱନ୍ତରିକ କରିବାର ଶକ୍ତି ନଥିଲା। ଖ୍ରୀଷ୍ଟଙ୍କ ଶିକ୍ଷା ଓ ପ୍ରଚାର ବିଷୟ ଥିଲା ଈଶ୍ୱରଙ୍କ ବାକ୍ୟ। ସେ ଏକ ସଦା ସହିତ ପ୍ରଶ୍ନକର୍ତ୍ତାଙ୍କୁ, ସୃଷ୍ଟିକର୍ତ୍ତାଙ୍କୁ ଭେଟିଥିଲେ। ଏହା ଲେଖା ହୋଇଛି, ଶାସ୍ତ୍ର କ'ଣ କହୁଛି, ତୁମେ କେମିତି ପୁଛୁଛ। ପ୍ରତ୍ୟେକ ସୁଯୋଗରେ ଯେତେବେଳେ ବନ୍ଧୁ କିମ୍ବା ଶତ୍ରୁ ଦ୍ୱାରା ଏକ ଆଗ୍ରହ ଜାଗ୍ରତ ହେଲା, ସେ ବାକ୍ୟର ମଞ୍ଜି ବୁଣିଲେ, ଯିଏ ପଥ ସତ୍ୟ ଏବଂ ଜୀବନ, ସେ ନିଜେ ଜୀବନ ବାକ୍ୟ ଶତ୍ରୁକୁ ସୂଚାଇ କରିଛନ୍ତି ଯେ ସେମାନେ ହିଁ ମୋର ସାକ୍ଷ୍ୟ ଦିଅନ୍ତି। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ବାକ୍ୟ ଏତେ ଗୁରୁତ୍ୱ, ଆଉ ସେହି ବାକ୍ୟରେ ହିଁ ଜୀବନ ଅଛି। ଯେହେତୁ ଯୀଶୁ କହନ୍ତି, ମୁଁ ସେହି ପଥ ସତ୍ୟ ଓ ଜୀବନ। ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଜୀବ ସତ୍ୟର ଜୀବକୁ ଆମେ ଗ୍ରହଣ କରିବା, ଯେପରି ଆମେ ସମସ୍ତେ ପରିତ୍ରାଣ ପ୍ରାପ୍ତ ହୋଇପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ପରିଶେଷେ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି। ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু, আউ টাইপ করন্তু দ ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।